ନମସ୍କାର, ଆରମ୍ଭ କରିବା ଆଜିର କାହାଣୀ। କାହାଣୀର ନାଁ ନିଆଁ ଫୁଲ। ଲେଖିଛନ୍ତି ମାଧବୀ ମଧୁସ୍ମିତା ଭଞ୍ଜଦେଓ। ଭାଗ ଏକ, ଅଳସୁଆ ଖରାବେଳ। ଅଗନା ଅଗନି ବନସ୍ଥ ନହେଲେ ବି ଘଞ୍ଚ ଜଙ୍ଗଲ, ଶୀତଦିନିଆ ଦ୍ୱିପହର। ଜଙ୍ଗଲ ଭିତରେ ଦିନ ବେଳରେ ବି କାଲୁଆ ପବନ, ଦେହ ଶୀତେଇ ଯାଉଛି। ଗଛ ଆଡ଼ୁଆଳ କି ବୁଦା ପଛ ଛାଡ଼ି ଫର୍ଚ୍ଚାରେ ଖରା ପଡ଼ିଥିବା ପଥର ଉପରେ ପେଟେଇ ଉଷୁମ ଟାଣୁଛି ବାଘୁଣୀ। କେତେ ରାତି ହେଲାଣି ଗୋଟେ ବାରା ପଛରେ ପଡ଼ି ନିଦ ଠିକ୍ରେ ହେଇନଥିଲା। କାଲି ରାତିରେ ପାଣି ପାଖରେ ଛକି ଛକି ଠିକ୍ ହାବୁଡ଼ିଗଲା। ହାଉ କି ଛାଡ଼ିଥାନ୍ତା, ସିଧା ଦିଆଁ ମାରି ଦାନ୍ତ ଗଳେଇଦେଲା ବେକରେ। ଗଁ ଗଁ ରଡ଼ି ଛାଡ଼ିଲା କିଛି ସମୟ, ଆଉ ତାପରେ ସବୁ ଶେଷ। ଆଜିକାଲି ବାରା ମାଂସରେ ଆଉ ସେ ସୁଆଦ କାଇଁ, ଯାହା ଯେମିତି ଖାଇ ପେଟ ପୁରେଇବା କଥା। ସୁଆଦିଆ ହରିଣ ମାଂସ ଟିକେ ମିଳନ୍ତାନି, ପଞ୍ଝା ଟେକି ନଖ ଗୁଡ଼ା ଚାଟି ଚାଟି ଗୋଟେ ଦୁଇଟି ଉଙ୍କୁଣିଆ ପୋକ ଚୋବେଇଦେଲା, ଆଉ ତାପରେ ଆଖି ବୁଜି ଢୁଳେଇଲା। ଠିକ ଆଖି ପଡ଼ି ଆଇଲା ବେଳକୁ କାନ ପାଖରେ ମାଛି କେତୁଟା ବାଇଁ ବାଇଁ ହେଇ ଲାଗିଗଲେ। ଓହୋ, ଶୁଆଇ ଦେବେନି ଟିକେ ଶାନ୍ତିରେ, ଇଆଡ଼େ ପିଠିରେ ଉକୁଣି ଗୁଡ଼ା ଉତ୍ପାତ କଲେଣି। ବାଘୁଣୀ କରଲେ ଉଠି ଟିକେ ଏପଟ ସେପଟ ହେଲା, ପିଠିଟା ଉଷୁମ ପଥର ଉପରେ ଟିକେ ରଗଡ଼ି ପକେଇଲା। ଯୋଉ ଆରାମ, ଏଥର ଟିକେ ଶାନ୍ତିରେ ଆଖି ପକେଇ ପାରିବ ସେ। ଆଖପାଖରେ ସୁଲୁସୁଲିଆ ଉତ୍ତରା ପବନରେ ଉଡ଼ୁଥିବା ଶୁଖିଲା ପତ୍ର ଆଉ ପାଖ ଗଛ ଡାଳରେ ଟିଣ୍ଟି ହେଉଥିବା ଚଟିଆ ଗୁଡ଼ାକୁ ଧ୍ୟାନ ନ ଦେଇ ପୁଣି ଶୋଇବାକୁ ଚେଷ୍ଟା କଲା ବାଘୁଣୀ। ହେ, କ'ଣ ହେଉଛନ୍ତି ଏ ବଜାରି ମାଛି ଗୁଡ଼ା, ସିଧା ମୁହଁ ପାଖରେ ଭଁ ଭଁ ହେବେ ଆସିକି। ଏ ଲାଙ୍ଗୁଡ଼ଟା କି ଗୋଟେ ଟାଣିଲାଣି, ଏଇଟା ସେ ବେହିଆ ମାଙ୍କଡ଼ ଛଡ଼ା ମୁଁ ଆଉ କେହି ନୁହଁ, ଅତି ଗୁରେ ହେଲେ କୁଆଡ଼ିକି ନୁହଁ। ଖାସେ ଏଇ ଖରା ବେଳଟାରେ ଗଡ଼ି ପଡ଼ିଲା ବେଳକୁ ଏଗୁଡ଼ାଙ୍କ ଉପଦ୍ରବ ଆରମ୍ଭ ହେଇଯିବ, କି ମଜା ପାଆନ୍ତି କେଜାଣି ମାଙ୍କଡ଼ାମି କରି। ଗୋଟିଏ ଜାବୁଡ଼ା ଦେଲେ କାମ ଶେଷ, ଏମାନଙ୍କର ତଥାପି ଅବେଇଜ ଯାଉନି। ଥରେ ଗୋଟାଏ ସେମିତି ଗଛରୁ ହୋଡ଼ି ହୋଡ଼ି ଲାଙ୍ଗୁଡ଼ ତ କେବେ କାନ ଟାଣୁଥିଲା, ଲୁଚି ଯାଉଥିଲା, ଟିକେ ଡରେଇ ଦେଲେ ଏ ଡାଳରୁ ସେ ଡାଳକୁ ଡେଇଁ ନାଚ ପକାଉଥିଲା, ଖାଲି ଖତେଇ ହେଉଥିଲା। ରାଗ ଚିଡ଼ିଲା ପଞ୍ଚମକୁ, ବାହାରେ ଦେଲି ଯେ ସିଧା ଶେଷ, ଶୁଖିଲାରେ ଜୀବନରୁ ଗଲା ସିନା, ଭାରି ମନସ୍ତାପ ହେଲା ଦିନଯାକ। ବିରକ୍ତିଆ କରିଲେ ମୁଁ କାହାର ନୁହଁ, ଯେତିକି ଭଲ ସେତିକି ମନ୍ଦ। ନିଶାକୁ ଟିକେ ଚାଟିଦେଲା ବାଘୁଣୀ, ଏବେ ଯାଇକି ବାରହାଲମ୍ବ ଲାଗିଛି ଦୁଇ ଚାରିଟା। ଗଛ ଡାଳରେ କାଉଟା ଅନବରତ ରାବି ଚାଲିଛି, କାଉ ଗୁଡ଼ାକ ବି ଭାରି ସୁଖିଆ ତିଆ ଯିବ, କାହାର ଅଇଁଠା ମଲା ମାଂସ ଟୁକୁରାଇ ମିଳିଗଲେ ଶାନ୍ତି, କାହାର ମଲେ ଗଲେ କିଛି ନାହିଁ। ଯୋଉ ସୁନ୍ଦର ସ୍ୱର, ତା ସାଙ୍ଗକୁ ବଦନ, କି ବେଳାରେ ଏଗୁଡ଼ା ଜନ୍ମିଥିଲେ କେଜାଣି। ଆସିଲୁ ଆସିଲୁ, ଖୁମ୍ପିଦେଲୁ ଟିକେ ଏଇ ଦାନ୍ତ ସନ୍ଧି ଗୁଡ଼ା, ଯାହା ମାଂସ କ'ଣ ଲାଗିଥିବ ଖାଇ ସଫା କରିଦେବୁ। କାଉଟା ଉଡ଼ି ଆସି ସତରେ ବସିଲା, ଓଲଟି ଖରା ପହନ୍ତା ବାଘୁଣୀ ଦେହରେ ଖୁଣ୍ଟିବାରେ ଲାଗିଲା ଟିଙ୍କ ଉକୁଣି ଆଉ ଖଣ୍ଡିଆ ମାଂସ କ'ଣ ସବୁ। ଏଇ ବକଟେ କରକସିଆ ରାବୁଥିବା ଅସୁନ୍ଦରିଆ କାଉ ହିଁ ମୋ ପ୍ରକୃତ ସାଙ୍ଗ, ମନ କଥା ବୁଝିବ। ଜାଣିଛୁ ରେ କାଉ, ମୁଁ ପ୍ରକୃତରେ ଏଇ ଜଙ୍ଗଲର ନୁହଁ, ମୁଁ ଆଉ ଗୋଟେ କୋଉ ଦୂର ଜଙ୍ଗଲରେ ଜନ୍ମ ହେଇଥିଲି, ୟାଠୁ ବି ବଡ଼ ଜାଗା ସିଏ। ଜନ୍ମ ହେଲା ବେଳେ ତ ଆଖି ଫିଟି ନଥିଲା, ଖାଲି ଯାହା ଚୁଁ ଚୁଁ ହେଉଥିଲି। ବାପାକୁ କେବେ ଦେଖିନି, ହେଲେ ମା କୋଳରେ ଶୋଇ ଶୋଇ ଦିନ କଟୁଥିଲା, ଭାରି ଉଷୁମ ସେ କୋଳ। ଓହୋ, ଏ ଖରାଟିଆ ପଥର କିଛି ବି ନୁହଁ ସେ ମା କୋଳ ସାମ୍ନାରେ, ମୋର ତ ଆଖି ଫିଟି ନଥିଲା, ଅନ୍ଧାରରେ ଚିରରେ ମୁହଁ ଲଗାଇ କ୍ଷୀର ଖାଇଦେଉଥିଲି। କ୍ଷୀର ଖାଉ ଖାଉ ଆଉ ଗୋଟେ କାହା ସାଙ୍ଗେ ଧକ୍କା ହେଇଯାଉଥିଲା, ସେଇଟା ମୋ ଭାଇ ଥିଲା, ମୋରି ଭଳି ଆଖି ଅଫିଟା, ଅଣ୍ଡାଳି ଅଣ୍ଡାଳି କ୍ଷୀର ଖାଉଥିଲା। କେତେଟା ଦିନ ପରେ ଆଖି ଫିଟିଲା, ମୋ ଭାଇ ଆଉ ମାଆକୁ ଦେଖିଲି, ଭାରି ବଢ଼ିଆ ଥିଲା ସେ ଦିନଗୁଡ଼ାରେ କାଉଟୋକା, ମୋ ଜୀବନର ସବୁଠାରୁ ସୁଖର ଦିନଗୁଡ଼ା। ମୁଁ ଆଉ ଭାଇ ମିଶି ମାଆର ଛାତି ପାଖେ ମୁଣ୍ଡ ଗୁଞ୍ଜି ଦେଉଥିଲୁ, ଆମ ତିନି ଜଣଙ୍କର ଦୁଃଖ ଦୁଃଖି ଏକାଠି ଶୁଣୁଥିଲୁ, ଭାଇର ମୋର କି ମଜା କରୁଥିଲୁ। କେତେବେଳେ ସେ ମୋ ଉପରେ ଗଡ଼ି ଯାଉଥିଲା ତ ମୁଁ କେତେବେଳେ ଲୁଚିକି ଡିଆଁ ମାରୁଥିଲି ତା ପିଠିକି, ଖାଲି ଗଡ଼ାଗଡ଼ି ତଡ଼ାତଡ଼ି। ମା ମୋ ପାଇଁ ବଢ଼ିଆ ଜିନିଷ ସବୁ ନେଇ ଆସୁଥିଲା ଟିକେ ବଡ଼ ହେଲାରୁ, କେବେ ଛୋଟ ଠେକୁଆ ଛୁଆଟେ ଆଉ କେବେ ଛେଳି ଛୁଆ। ଦିନେ ମା ମୋ ପାଇଁ ଖାଇବାକୁ ଆଣିବ କହି ଗଲା ଯେ ଆଉ ଆଇଲାନି। ଆମେ ଦି ଭାଇ ଭଉଣୀ କାନ୍ଧି କୁନ୍ଥେଇ ପଥର ଖୋଲ ଭିତରେ ସେଇ ରାତି କାଟିଦେଲୁ। ସେଇଦିନ ଜଣାପଡ଼ିଲା ଭୋକ ଆଉ ଶୀତ ଠାରୁ ବେଶୀ କଷ୍ଟ କିଛି ନାହିଁ ଏ ଦୁନିଆରେ। ଭାଇର ମୋର ଯୋଡ଼ାଯୋଡ଼ି ହେଇ କୁଙ୍କୁରି କାଙ୍କୁରି ହେଇ ବସିଥାଉ। ସକାଳ ହେଉ ହେଉ ଭାଇ କହିଲା, ମାର ବୋଧେ କିଛି ଅସୁବିଧା ହେଇଛି, ଖାଇବା ଆଣିବାକୁ ଯାଇକି ବେଶୀ ବାଟ ପଳାଇଛି, ଆଉ ବାଟ ପାଉନି, ଚାଲ ଆମେ ତାକୁ ଖୋଜିବା। ଭାଇର ମୋର ବାହାରିଗଲୁ ଖୋଜିବାକୁ ମାକୁ। ପାଖାପାଖି ରହିବାକୁ ଭାଇ ମୋତେ ବାରମ୍ବାର କହିଥିଲା, ତେଣୁ ଛଡ଼ାଛଡ଼ି ହେଉନଥିଲୁ। ଦିନସାରା ଖୋଜି ଖୋଜି ମାକୁ ପାଇଲୁନି, ଯୋଡ଼େ ତିନିଟା ଏଣ୍ଡୁଅ ଖାଇ ଯେମିତି ସେମିତି ରହିଗଲୁ। ଅନ୍ଧାର ହେଇ ଆସିଲାରୁ ଭାଇ କହିଲା, ଚାଲ ପଳେଇବା। ଅନ୍ଧାର ମାଡ଼ି ଚାଲିଥିଲା, ସବୁ ଆଲୁଅରେ ଝଲସୁଥିବା ଗଛ ଲଟା ଖାଲ ଖମା ରାସ୍ତାଘାଟ ଉପରେ ମୁହଁକୁ ମୁହଁ ଦୁଶୁନଥିଲା। ଭାଇ ଆଉ ମୁଁ ଏକା ରାହାରେ ଦୌଡ଼ିଛୁ। ହଠାତ୍ ଗୋଟେ ଜିନିଷ ଦେହରେ ଧକ୍କା ଖାଇଗଲୁ। ଜନ୍ଦାଧାର ଗୁଡ଼ା ଯେଉଁ ଲାଗିଥିଲେ ନାକ କାନ ଭିତରେ ପଶିଗଲେ। ହଁ ଆଉ କେତେଟା ପୋକ ବି ଛିଙ୍କି ଛିଙ୍କି ଉଶ୍ୱାସ ହେଲା ବେଳକୁ ଭାଇ ବୋବାଳି ଛାଡ଼ିଲା, ମା। ସେଇଟା ଆମରି ମାର ଜଡ଼ ଶରୀରଟା ଥିଲା, ପୋକ ମାଛି ସାଲୁବାଲୁ ହେଉଥିଲେ। ମା ମୁହଁଟାକୁ ଟିକେ ଚାଟିଦେବି ଭାବିଲି ଯେ ଖୋଜି ଖୋଜି ପାଇଲିନି। ତା ଛାତି ପାଖରେ ମୁଁ ଆଉ ଭାଇ ଶେଷ ଥର ପାଇଁ ଜାକିଜୁକି ହେଇ ବସି ପଡ଼ିଲୁ। ଏଥର କିନ୍ତୁ ଭାରି ଥଣ୍ଡା ଲାଗୁଥିଲା, ମା ଛାତି ଭିତରୁ ସେ ଦୁକୁଦୁକି ଆଉ ଶୁଭୁନଥିଲା। ସେଦିନ ଜାଣିଲି ଭୋକ ଆଉ ଶୀତଠୁ ବେଶୀ କଷ୍ଟ ବି କିଛି ଅଛି। କାଉଟକା, ତୁ ଭାବୁଛୁ କି ମା କଥା ମନେ ପକେଇ କାନ୍ଦି ପକେଇଛି କି? ଆଉ ନାଇଁ ରେ, ଏଗୁଡ଼ା ପା ନେଞ୍ଜରା। ସେଦିନ ଯୋଉ ବାରହାସିଂହଟା ବାଜି ଯାଇନଥିଲା ସେଇଟା ପା ଆଜି ଯାଏ ନେଞ୍ଜରା ଦଉଛି। ମା ମରିଗଲା ପରେ ଆମେ ଦି ଭାଇ ଭଉଣୀ କାନ୍ଦକୁଥା ସବୁ ଭୁଲି ଯାଇଛୁ। ବାଘ ହବାକୁ ହେଲେ ପରା ଏମିତି ଛାତି ଟାଣୁଆ କରିବାକୁ ପଡ଼େ। ଖରାଲେ ଉଠୁଛି, ଗଛ ଲଟାର ଛାଇଗୁଡ଼ା ଲମ୍ବି ଲମ୍ବି ଯାଉଛି, ହଳଦିଆ ସୁନେଲି ଖରାଗୁଡ଼ା ଧୀରେ ଧୀରେ ନାଲିଆ ଗୋଲାପୀ ଖରା ଛାଇ ମିଶା ହେଇଯିବ, ଆଉ ତାପରେ ନୀଳ, ଆହୁରି ନୀଳ, ତାପରେ ସବୁ ଅନ୍ଧାର। ମୋ ଭାଇ ଏବେ କୋଉଠି ଥିବ କେଜାଣି, ସେତେବେଳେ ତ କୋଉ ଗୋଟେ ବାଘୁଣୀ ନିଶାରେ ବାୟା ହେଇ ବୁଲୁଥିଲା। ମୁଁ କୁଆଡ଼େ ମଲି କି ଗଲି ଆଉ ଖବର ରଖିପାରିଲା କି? ପରେ ଭାବିଥିବ ମୁଁ ବି ମା ପରି ଆର ପାରିରେ। ଗୋଟେ ଏତେ କର୍କସିଆ ରଡ଼ି ପକେଇ କୋଣ ଗୋଟାଏ ମାଡ଼ି ଆଇଲାଣି ସେପଟୁ, କାଉଟା ବି ଉଡ଼ିଗଲା। ହେ ଶଳେ, ସମସ୍ତେ ଫିକର କରିଛନ୍ତି, ଆଜି ଶୁଆଇ ଦେବେନି ଏ ଜନ୍ତୁଟାକୁ। ଏଗୁଡ଼ା ଅଳପେଇସା ଅବେଇଜା ବନ କର୍ମଚାରୀ ଦଳ ମୋରି ଉପରେ ନିଘା ରଖି ଆଇଛନ୍ତି, ହାତରେ ବନ୍ଧୁକ ଧରି କ'ଣ ଗୋଟେ ବଡ଼ ହାତୀ ଭଳିଆ ଜନ୍ତୁ ଭିତରେ ବସିକି। ହାତୀ ତ ନୁହଁ, ହେଇଟି କ'ଣ କହୁଛନ୍ତି ତାକୁ, ହଁ ଜୀବ ନା କ'ଣ, ଇଚ୍ଛା ହେଉଛି ପୁଳା ପୁଳା କାମୁଡ଼ିକି ରକ୍ତ ପିଇଯାନ୍ତି ଏଗୁଡ଼ାଙ୍କର। ନିଘା ରଖିବେ ପୁଣି ମୋ ଉପରେ, ଇଏ ଡେବ ହବ ୟାଙ୍କର। ଏମିତି ଗୋଟେ ଚିଜ ଭିତରେ ପୁରେଇ ମୋତେ ଅଚେତ କରି ଏଗୁଡ଼ା ଆଣି ଏଇଠି ଛାଡ଼ି ଦେଇଛନ୍ତି, ବେକରେ ଏଇ ଅବାଗିଆ ପଟିରୁ ଖଣ୍ଡେ। କିଓ କୁକୁର ବୋଲି ଭାବିଲ ନା କ'ଣ? ସେପଟେ ଜଙ୍ଗଲରେ କେଡ଼େ ଆରାମରେ ବୁଲୁଥିଲି, କ'ଣ ଦୁଇ ତିନିଟା ଝିଙ୍କ କାଠି ଭଳିଆ ପଶିଗଲା ପଛ ଆଡ଼ୁ। ଚେତାଗତା କିଛି ରହିଲାନି, ଆଉ ଚେତା ଫେରିଲା ବେଳକୁ ମୁଁ ଆସି ଏଠି। ଯାଏ ଟିକେ ପାଣି ପିଇ ଦେଇ ଆସେ, ବାଘୁଣୀ ମୁହାଇଲା ପାଣି ଚୁଆ ଆଡ଼େ। ଖରା ଲେଉଟିଲେ ପ୍ରାୟ ଏଇଆଡ଼େ ପଳେଇ ଆସେ ବାଘୁଣୀ, ପାଣିରେ ସମସ୍ତଙ୍କର ଛବି ଦେଖେ ଆଉ ନିଜର ବି, ନିଜର ଖରା ଭଳିଆ ସୁନେଲି ଦେହ ଆଉ ତା ଭିତରେ ଚିକମିକିଆ କଳାପଟା। ଓହୋ, ଏମିତିଆ ସୁନ୍ଦର ଜୀବ ଆଉ ଅଛନ୍ତି କି? ହଁ, ସେଇ ହଳଦୀ ବସନ୍ତ ଗୁଡ଼ା, ଆଉ ତା ଜାତି ଭାଇ ବି ବଢ଼ିଆ ସ୍ୱରରେ ଗାଆନ୍ତି ବି ସେମାନେ। ଆହା, ଖରାଦିନେ ଦ୍ୱିପହର ଯାକ ତାଙ୍କରି ସ୍ୱରକୁ କାନେଇଥାଏ। ଆଉ ଏ ମାଛ ଗୁଡ଼ା ଖାଲି ଫଡ଼ଫଡ଼ ହେବେ ବେଳ ବୁଡ଼ି ଆସିଲେ, ଭାରି ମଜା ଆଉ ପାଣି ଭିତରେ। ଏଇ ଦଣ୍ଡିକିରି, ଶେଉଳ, କେରାଣ୍ଡି ଆହୁରି କେତେ କି, ଖାଲି ମୁଣ୍ଡ ଟେକି ଅନେଇବେ ଆଉ ପଶିଯିବେ, ଯୋଉ ଚପରାମି ଆଉ କ'ଣ କହିବ। ଥିବ ଥିବ ଏଇ କ୍ଷଣି ଚପଟି ଯିବ ବଗ ମାଛ ରଙ୍କା, ତମ ମଜା ବାହାର କରିଦେବ। ସେମିତି ବାଘୁଣୀକୁ ବି ଭାରି ଭଲ ଲାଗେ ସେଇ ପାଣିରେ ଖେଳିବାକୁ, କିନ୍ତୁ ଖାଲି ଖରାଦିନେ, ଶୀତ ଦିନେ ଖାଲି ଦେଖି ଦେଖି ସାରିଦେବ। ତା ଛଡ଼ା ଏଇ ପାଣି ଚୁଆ ପାଖେ ତ ତାର ଟୋକା ବାଘ ସହ ଦେଖା। ସେଦିନ ପାଣି ପିଇଲା ବେଳେ ସେ ଦେଖିଲା ତା ଆଖି ଛଡ଼ା ଆଉ ଦୁଇଟି ଆଖି ବି ଲାଖି ରହିଛି ତା ଉପରେ। ବୁଲି ଦେଖେ ତ ଚୋର ମୁହଁଟା କୁଆଡ଼େ ଡେଇଁ ପଳେଇଲା। ଏମିତି ଦୁଇ ଚାରି ଦିନ ଲାଗ ଲାଗ ଟୋକା ବାଘ ତା ପିଛା କରେ। ବାଘୁଣୀ ପଚାରିଲେ ଚୋର ପଟିଆ ପଳାଏ। ସେଦିନ ବାଘୁଣୀର ସଦ୍ୟ ଶିକାରକୁ ଚୋରି କରିନେଲା ଟୋକା ବାଘ। ବାଘୁଣୀର ରାଗ ଆଉ ସମ୍ଭାଳେ କିଏ, ସିଧା ଗୋଡ଼େଇ ଗୋଡ଼େଇ ଝାମ୍ପ ଦେଲା ଟୋକା ବାଘ ଉପରେ। ଟୋକା ବାଘଟା ଗୁଡ଼ୁମ ହେଇ ତଳେ ଆଉ ବାଘୁଣୀ ତା ଉପରେ। ସେଇଦିନଠୁ କିନ୍ତୁ ବାଘ ବାଘୁଣୀ ଭିତରେ ଭାରି ଭାବ। ଦିନେ ଟୋକା ବାଘକୁ ନ ଦେଖିଲେ ବାଘୁଣୀର ଦିନ କଟେନି। ହେଲେ ଏଇ ତିନି ଚାରି ଦିନ ହବ କାହିଁକି ଜାଣି ଟୋକା ବାଘର ଜମା ଦେଖା ନାହିଁ, ଭାରି ଝୁରୁଥିଲା ବାଘୁଣୀ। କ'ଣ କହୁଥିଲା ସେ ଚୋର ମୁହଁ ଟୋକା ପାଖ ତ, ସେ କାଳେ ଆଉ ଗୋଟେ କୋଉଠି ଥିଲା, ଭଲ ସୁସ୍ଥ ସବଳ ହେଇଥିଲା ବୋଲି ମଣିଷ ଗୁଡ଼ା କାଳେ ତା ଛବି ତୋଳୁଥିଲେ। ଭଲା କହିବ ଏ ମଣିଷ ଜାତିକୁ, କେବେ ମରିପଡ଼ି ଛବି ତୋଳୁଛି ତ ଆଉ କେବେ ଗୋଟେ ଜାଗାରୁ ଆଣି ଆଉ ଗୋଟେ ଠା ଥୋଉଛି। ବାଘୁଣୀର ଚିନ୍ତା ହେଲା ଟୋକା ପାଖର କାହିଁ ଦେଖା ନାହିଁ। ରାତି ଘନେଇ ଚାଲିଥିଲା ଆଉ ହିମାଳିଆ ପବନ ତା କରାମତି ଦେଖାଉଥିଲା। ସବୁ ପଶୁପକ୍ଷୀ ନିଜ ନିଜ ନୀଳରେ ଆଗାମୀକାଲିର ସ୍ୱପ୍ନ ଦେଖୁଥିଲେ। ବାଘୁଣୀର ମନ ଖୁବ୍ ଅଶାନ୍ତ, ବାହାରିଗଲା ଟୋକା ବାଘର ଅନ୍ୱେଷଣରେ। କୁଆଡ଼େ ଯାଇଥାଇ ପାରେ, ଅଳସୁଆଟା ତ ମୋଠୁ ଚୋରେଇ ଚୋରେଇ ଶିକାର ଖାଉଥିଲା। ଆଉ କହୁଥିଲା କ'ଣ ନା, ସେ ଯୋଉଠି ଆଗରୁ ରହୁଥିଲା ତାକୁ କାଳେ ଖାଇବା ଦିଆ ହଉଥିଲା। ଓଲଟା ବାଘକୁ କ'ଣ କିଏ ଖାଇବା ଆଣିକି ଦିଏ, ସିଏ କେମିତିକା ବାଘ ବା। ଯାହା ବି ହଉ, ଆଜି ସେ ଟୋକା ପାଖକୁ କହିଦେବ, ତାକୁ ଦେଖା ନ କରି ସେ କେତେ କଷ୍ଟ ଦେଉଛି, ଏମିତି କ'ଣ କିଏ କରେ ଆପଣାର ଲୋକ ସହ, ଦରକାର ପଡ଼ିଲେ ସେ ଶିକାର କରିକି ଆଣିଦେବ। ବାଘକୁ କିନ୍ତୁ ଆଉ ତାକୁ ଛାଡ଼ିଯିବାକୁ ଦେବନି। ଆରେ ଏଇଠି କାହାର ହେଣ୍ଟାଳ, ତା ଟୋକା ବାଘଟା ତ ଏମିତି ବବାଳି କାହିଁ ଛାଡ଼ୁଛି। ବାଘୁଣୀ ଶବ୍ଦର ଅନ୍ୱେଷଣ କରି କରି ଚାଲିଲା ଜଙ୍ଗଲର ଶେଷ ଆଡ଼କୁ, ଯୋଉଠୁ ଜଙ୍ଗଲ ସରି ବିଲ ଆରମ୍ଭ ହୋଇଛି, ତାପରେ ମଣିଷମାନଙ୍କର ଇଟା ପଥରରେ ଘେରା ଜଙ୍ଗଲ। ହଁ, ଏଇଟା ତ ଟୋକା ବାଘ, ୟାର କ'ଣ ହେଲା, ଏମିତି କାହିଁ ଗଡ଼ିକି ପଡ଼ିଛି, ଏହେ ଏଇଟା କ'ଣ ଗୋଟେ ଜିନିଷ ତା ବେକରେ ଲାଗିଛି, ନା ତା ନିଜ ବେକ ପଟି ପରି ନୁହେଁ ତ। ଆହ ବାପରେ କି ଝଟକା, ବାଘୁଣୀର ପାପୁଲିରୁ ଛାଲ ଉତରିଗଲା। ହେ ଭଗବାନ, ମୋ ଟୋକା ବାଘ ଏଇଥିରୁ କେମିତି ମୁକୁଳିବ, ଇସ୍ କେତେ ପୋକ ସାଲୁ ବାଲୁ। ଟୋକା ବାଘ ମୁହଁରୁ ଦେହରୁ ଖଣ୍ଡ ଖଣ୍ଡ ମାଂସ ମିଳେଇ ମିଳେଇ ପଡ଼ିଯାଉଛି ପୋକ ସହ, ଜୀବନ ଥାଉ ତ ଏଗୁଡ଼ା ତାକୁ ମାରିସାରିଲେଣି, ବାଘ ତ କିଛି କହିପାରୁନି, ଦାନ୍ତ ଜିଭ ସବୁ ମିଳେଇ ଗଲାଣି। ଚାହିଁ ରହିଛି ବାଘୁଣୀର ମୁହଁକୁ ବିକଳ ହେଇ, କ'ଣ ଯେମିତି କହିବାକୁ ଚାହୁଁଛି ବୋଧେ। ସେ କହୁଛି, ସବୁବେଳେ ଶିକାର ଆସୁନି ବୋଲି ଖୁଣ୍ଟା ଶୁଣି ଶୁଣି ଭାବିଥିଲି ଏଥର ତତେ ଚକମା ଦେଇ ତୋ ପାଇଁ ଗୋଟେ ଶିକାର ଆଣିବି, ଆଉ ତୋ ମୁହଁକୁ ସିଧା ଅନେଇକି ଦେଖିବି ଚୋର ପଟିଆ ନୁହଁ, ହେଲେ ସେତକ ମୋ କପାଳରେ ନାହିଁ ଲୋ ବାଘୁଣୀ, ଭାରି କଷ୍ଟ ହେଉଛି ଆଉ ସହି ହେଉନି, ବାଘଟିଏ ହେଇ ପୋକ ମାଛି ପରି ମରିବି। ଆସିଲୁ ଆସିଲୁ, ତୋ ଗୋଜିଆ ଗୋଜିଆ ଦାନ୍ତ ଗୁଡ଼ା କଳେଇ ଦେଲୁ, ମୋ ଦୁଃଖ ଦୁଃଖୀ ବନ୍ଦ ହେଇଯାଉ, ଶେଷ ନିଶ୍ୱାସ ଟିକକ ଶାନ୍ତିରେ ନେବି। ବାଘୁଣୀ ବାଘର ମନ କଥା ଜାଣିପାରିଲା କି କ'ଣ, ଆଗେଇ ଆସିଲା, ବାଘ ଛାତିରେ ଆଉଛି ତା ଦୁକ୍ଦୁକିକୁ କାନେଇଲା। ଯେଉଁଠୁ ଧୁକୁ ଧୁକୁ ଶୁଭୁଥିଲା, ଦାନ୍ତ ଗଳେଇ ଚାପିଦେଲା। ବାଘଟା ଛାଟିପିଟି ହେବା ବନ୍ଦ କରି ସତରେ ଶାନ୍ତିରେ ଲୋଟି ଯାଇଥିଲା। ବାଘୁଣୀର ରକ୍ତରେ ନିଆଁ ଲାଗିଥିଲା, ମନେ ପଡ଼ିଯାଉଥିଲା ତା ମାଆର ସବୁକୁ ଝୁଣ୍ଟେଇ ପଡ଼ିବା କଥା। ତା ମାଆକୁ ବି କିଏ ବୋଧେ ଏମିତି କଲବଲ କରି ବେକରେ ବିଜୁଳିର ଫାସ ଦେଇ ମାରିଥିବ। ତାର ଅତି ଆପଣାର ଟୋକା ବାଘ ସାତ ଫୁଟିଆ ମୋଟା ମହାବଳଟା ସୁକୁଟି କାଠ ହେଇଯାଇଥିଲା। ମଣିଷ ଜାତିଟା ଅତି ମାରାତ୍ମକ, ହେଲେ ସେ ତାଙ୍କୁ ଆଉ ଛାଡ଼ିବନି। ଗୋଟା ଗୋଟା କରି ସମସ୍ତଙ୍କୁ ତଣ୍ଟି କଣା କରି ମାରିବ, ଟପିଯିବ ଜଙ୍ଗଲର ଗଛ ବୃଛ ଛାଉଣି ଛାଡ଼ି ବିଲ ଆଉ ବାଡ଼ିଆଡ଼େ, ଗାଁ ଆଉ ସହର ଆଡ଼େ ମଣିଷ ଶିକାର କରିବ। ସେ ଶେଷ ମଣିଷଟିଏ ଦେଖିଲା ପର୍ଯ୍ୟନ୍ତ ବାଘୁଣୀକୁ ଆଉ କିଛି ଦିଶୁନଥିଲା, କେବଳ ରକ୍ତ ଛଡ଼ା। ଏଥର ସେ କେବଳ ମଣିଷ ରକ୍ତ ପିଇବ, ଏଥର ସେ କେବଳ ମଣିଷ ରକ୍ତ ପିଇବ। ଆଜି ପାଇଁ ଏତିକି ରହୁଛି। ନମସ୍କାର, ମୁଁ ଆପଣଙ୍କ ସୁଚରିତା।